ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ପହିଲା ଖେପ ଚାରିଟା ଲୋକସଭା ନିର୍ବାଚନ ଲାଗି 38 ଜନ ଆଉ 28 ବିଧାନସଭା ଆସନ ଲାଗି 166 ଜଣଙ୍କର ପ୍ରାର୍ଥୀପତ୍ର ରହିଲା କାଏମ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଉ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଇବାକାଲ ଓଡ଼ିଶାନୁ କରିବେ ନିର୍ବାଚନୀ ସଭା। ବିଜେପି ତରଫ 8 ଆଉ ବିଜେଡି ତରଫ 3 ବିଧାନସଭା ଆସନ ଲାଗି ପ୍ରାର୍ଥୀମାନଙ୍କର ନାଁ ଘୋଷଣା। ଆଉ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି। 33 ସହରର ତାପମାତ୍ରା 40 ଡିଗ୍ରୀ ନୁଜହ। ସମ୍ଭଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର ଆଉ ନୂଆପଡ଼ା ଜିଲ୍ଲା ଲାଗି ରେଡ୍ ୱାର୍ଣ୍ଣିଂ ଜାରି। ରାଜ୍ୟ ପହିଲା ଖେପ ସାଧାରଣ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପହିଲା ଖେପ ନିର୍ବାଚନ ଲାଗି 4 ଲୋକସଭା ଆସନ୍ତି 38 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି। ଏଥୁ କୋରାପୁଟ ଲୋକସଭା ଆସନ୍ତି ସବୁନୁ ଜହ 12 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ବ୍ରହ୍ମପୁର ଆଉ କଳାହାଣ୍ଡି ଲୋକସଭା ଆସନ୍ତି 11 ଜଣ ଲେଖା ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଆର୍ ନବରଙ୍ଗପୁରନ 4 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ଆଇବା 29 ତାରିଖ ଦିନ ପହିଲା ଖେପ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ପହିଲା ଖେପ ନିର୍ବାଚନ ଏହି 4 ଲୋକସଭା କ୍ଷେତ୍ର ଆଉ 28 ବିଧାନସଭା କ୍ଷେତ୍ରନୁ ଆଇବା ମାସର 13 ତାରିଖ ଦିନ ଭୋଟ୍ ହେବା। ରାଜ୍ୟ 3 ନମ୍ଘର ଖେପ ନିର୍ବାଚନ ଲାଗି ଆଇବା 29 ତାରିଖ ସୋମବାର ବିଜ୍ଞପ୍ତି ବାହାରବା। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଲ, କଟକ, ପୁରୀ ଆର୍ ଭୁବନେଶ୍ୱର ଲୋକସଭା ଆସନ ସହିତ ଏହି ଆସନମାନଙ୍କର ଅଧୀନତି ଆସୁଥିବାର ବିଧାନସଭା ଆସନମାନଙ୍କର ଲାଗି ମେ ମାସର 25 ତାରିଖ ଦିନ ଭୋଟ୍ ହେବା। ରାଜ୍ୟ 2 ନମ୍ଘର ଖେପର ନିର୍ବାଚନ ଲାଗି ଗଲାକାଲି ବିଜ୍ଞପ୍ତି ବାହାରିଛି। 5 ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଲ ଆର୍ ଆସ୍କା ସହିତ ଇତାର ଅଧୀନତି ଆସୁଥିବାର 35 ବିଧାନସଭା ଆସନ ଲାଗି ଭିଲ୍ ବିଜ୍ଞପ୍ତି ଜାରି ହୋଇଛି। ଆଇବା ମେ ମାସର 20 ତାରିଖ ଦିନ ଏହି 5 ଲୋକସଭା ଆଉ 35 ବିଧାନସଭା ଆସନ ଲାଗି ଭୋଟ୍ ନିଆଯିବା। ଆଇବା ମାସର 3 ତାରିଖ ତକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। 4 ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ଆର୍ 6 ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଇବାକାଲ ଦିନିକିଆ ଓଡ଼ିଶା ଗସ୍ତି ଆସିବେ। ଶ୍ରୀ ନଡ୍ଡା ନବରଙ୍ଗପୁର ଆର୍ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରିକରି ନିର୍ବାଚନୀ ସଭାତି ଯୋଗଦେବେ। ସେ ପହିଲା ବ୍ରହ୍ମପୁର ଆର୍ ପଛେ ନବରଙ୍ଗପୁର ଗସ୍ତି ଯିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଭିଲ୍ ଆଇବାକାଲ ଓଡ଼ିଶା ଗସ୍ତି ଆସିକରି ଦଳର ପ୍ରଚାର କାମଥି ସାମିଲ ହେବେ। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ସାଲେପୁର ନିର୍ବାଚନ ମଣ୍ଡଳୀର ସତ୍ୟଭାମାପୁରଠାରେ ଗୋଟିଏ ନିର୍ବାଚନୀ ସଭାତି ଯୋଗଦେବେ। ଭାରତୀୟ ଜନତା ପାର୍ଟି ତରଫ ଓଡ଼ିଶାର 8 ବିଧାନସଭା ଆସନ ଲାଗି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ରାଷ୍ଟ୍ରୀୟ ମହାସଚିବଙ୍କ ସୂଚନା ଅନୁସାରେ ତେଲକୋଇ ବିଧାନସଭା ଆସନରୁ ଫକୀର ମୋହନ ନାୟକ, ଚମ୍ପୁଆନୁ ମୁରଲୀ ମନୋହର ଶର୍ମା, ବସ୍ତାନୁ ରବୀନ୍ଦ୍ର ଆଣ୍ଡିଆ, ବାସୁଦେବପୁରନୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳନୁ ସୀମାରାଣୀ ନାୟକ, ସାଲେପୁରନୁ ଅରିନ୍ଦମ ରୟ, କେନ୍ଦ୍ରାପଡ଼ାନୁ ଗୀତାଞ୍ଜଳି ସେଠୀ ଆର୍ ଖୋର୍ଦ୍ଧାନୁ ପ୍ରଶାନ୍ତ କୁମାର ଜଗଦେବଙ୍କୁ ବିଜେପି ତରଫ ପ୍ରାର୍ଥୀ କରାଯାଇଛି। ସେନ୍ତା ବିଜୁ ଜନତା ଦଳ ତରଫ ଭିଲ୍ 3 ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଖୋର୍ଦ୍ଧା ବିଧାନସଭା ଆସନ ଲାଗି ରାଜେନ୍ଦ୍ର ସାହୁ, ବେଗୁନିଆନୁ ପ୍ରଦୀପ ସାହୁ ଆର୍ ଭୋଗରାଇନୁ ଗୌତମ ବୁଦ୍ଧ ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଓଡ଼ିଶା ବିଧାନସଭାର 147 ଆସନ ଭିତରୁ ଭାରତୀୟ ଜନତା ପାର୍ଟି ତରଫ ଏହାଦେ ତକ 7 ଆସନ ଲାଗି ପ୍ରାର୍ଥୀମାନଙ୍କର ନାଁ ଘୋଷଣା ବାକି ଅଛି। ସେନ୍ତା କଂଗ୍ରେସର 8 ଆର୍ ବିଜୁ ଜନତା ଦଳର 3 ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କର ନାଁ ଘୋଷଣା ବାକି ରହିଛି। ତିନି ପ୍ରମୁଖ ରାଜନୈତିକ ଦଳ ରାଜ୍ୟ ହେବାରକେ ଥିବାର ପହିଲା ଆଉ 2 ନମ୍ଘର ଖେପ ଭୋଟ୍ ଲାଗି 9 ଲୋକସଭା ଆର୍ 63 ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛନ୍। ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ପରିଚାଳନା ଲାଗି ଓଡ଼ିଶାନୁ 165 କମ୍ପାନୀ ସିଏପିଏଫ୍ ମୁତୟନ ଲାଗି ବ୍ୟବସ୍ଥା ହୋଇଛି। ଏକକାଳୀନ ସାଧାରଣ ନିର୍ବାଚନ 2024 ମୁକ୍ତ, ଅବାଧ, ସ୍ୱଚ୍ଛ ଆଉ ନିରପେକ୍ଷ ପରିଚାଳନା ଲାଗି ଗୋଟିଏ ଜାତୀୟ ଉତ୍ସବର ମାହୋଲ ଭିତରେ ମତଦାନ ବ୍ୟବସ୍ଥା ଲାଗି ଏସବୁ ସୁରକ୍ଷା ପଦକ୍ଷେପ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ଏହାଦେ ତକ ରାଜ୍ୟ 75 କମ୍ପାନୀ ସିଏପିଏଫ୍ ଯବାନ ମୁତୟନ କରିସାରିଛନ୍। ସେମାନେ ଭିନ୍ ଭିନ୍ ଇଲାକାନ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟତେ ବିଶ୍ୱାସ ତିଆରି କରବାରକେ ଫ୍ଲାଗମାର୍କ କରୁଛନ୍ ବୋଲି ନିର୍ବାଚନ ଅଧିକାରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଆ ସିନେମାକେ ଆଜି 88 ବରଷ ପୁରିଛେ। ପହିଲା ଓଡ଼ିଆ ଚଳଚ୍ଚିତ୍ର ମୋହନ ସୁନ୍ଦର ଗୋସ୍ୱାମୀଙ୍କର ସୀତା ବିବାହ 1936 ଏପ୍ରିଲ ମାସର 28 ତାରିଖ ପୁରୀ ସହରର ଲକ୍ଷ୍ମୀ ଟକିଜ୍ରୁ ମୁକ୍ତି ଲାଭ କରିଥିଲା। 2000 ମସିହା ଆଗରୁ ରାଜେଶ 120 ଅତ୍କା ସିନେମା ହଲ୍ ଥିଲା, ହେଲେ 2015 ମସିହା ବେଲକେ ରାଜୁ ସିନେମା ହଲ୍ ସଂଖ୍ୟା 85 କମିଥିଲା। ଏହାଦେ ରାଜେ 55 ସିନେମା ହଲ୍ଟି ଚଳଚ୍ଚିତ୍ର ପ୍ରଦର୍ଶନ ହେଉଛି। ପୁରୀ ଜିଲ୍ଲାର ଗୁଟେଭିଲ୍ ସିନେମା ହଲ୍ କାର୍ଯ୍ୟକ୍ଷମ ନାଇନ। ଯୁଗ ବଦଲିବାର ସହିତ ମନୋରଞ୍ଜନ କ୍ଷେତ୍ରଥି ନୂଆ ନୂଆ କୌଶଳ ଦେଖାଦେଇଛି। ସିନେମା ହଲ୍ ବଦଳେ ଏହାଦେ ଓଟିଟି ପ୍ଲାଟଫର୍ମଥି ଓଡ଼ିଆ ସିନେମା ଦର୍ଶକଙ୍କର ଚାହିଦା ବଦଲିଛି। ଓଡ଼ିଆ ସିନେମାକେ କେନ୍ତା ପ୍ରେକ୍ଷାଳୟନ ଅତ୍କା ସୁଯୋଗ ମିଲ୍ବା ସେ ବାବଦେ ପଦକ୍ଷେପ ନେବାର ଜରୁରୀ ବୋଲି ସର୍ବସାଧାରଣ ମତ ପ୍ରକାଶ ପାଇଛି। ଆଇବା ସାଧାରଣ ନିର୍ବାଚନକେ ଶାନ୍ତିଶୃଙ୍ଖଳାର ସହିତ କରବାର୍ ଲାଗି ନିର୍ବାଚନ କମିଶନଙ୍କର ତରଫୁ ବିଜ୍ଞପ୍ତି ବାହାରବାର ଉତ୍ତରୁ କଳାହାଣ୍ଡି ଜିଲ୍ଲାନୁ ଲୋକସଭା ଆଉ ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମୂଲିଛି। ଏହି ପ୍ରକ୍ରିୟାଥି ତିନିଟା ପ୍ରମୁଖ ଦଳ ବିଜେପି, ବିଜେଡି ଆର୍ କଂଗ୍ରେସ ତରଫୁ ଜୋରଦାର ରାଜନୈତିକ ପ୍ରସ୍ତୁତି ମୂଲିଛି। ଭିନ୍ ଭିନ୍ ଜାଗାନ ପ୍ରଚାର କାମ ସହିତ ରୋଡ୍ ଶୋ ଜରିଏ ଦଳର ଜନକଲ୍ୟାଣକାରୀ ଯୋଜନାକେ ଦଳୀୟ ପ୍ରାର୍ଥୀମାନେ ଭୋଟରମାନଙ୍କର ପାଖେ ପହଞ୍ଚିକରି ତାଙ୍କର ଦଳକେ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍। ଜବର ଖରା ସହିତ ରାଜନୈତିକ ଉଷ୍ଣତା ଭିଲ୍ ବଢ଼ୁଛି। କଳାହାଣ୍ଡି ଜିଲ୍ଲାର ନିର୍ବାଚନ ବାବଦେ ତଥ୍ୟକେ ନେଇକରି ଆମର ସମ୍ଭାଦଦାତା ସୁନୀଲ ପାଢ଼ୀଙ୍କ ରିପୋର୍ଟ।
ନିର୍ବାଚନ ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିବାବେଳେ ଅଞ୍ଚଳବାସୀ ସମୟ ଓ ସୁଯୋଗ ଦେଖି ନିଜ ମତ ସାବ୍ୟସ୍ତ କରିଥାନ୍ତି। କଳାହାଣ୍ଡି ଲୋକସଭାରେ ରହିଛି 7 ବିଧାନସଭା ମଣ୍ଡଳୀ, ସେଥିରୁ 5 କଳାହାଣ୍ଡିରେ ଏବଂ 2 ନୂଆପଡ଼ା ଜିଲ୍ଲାରେ। ଭବାନୀପାଟଣା, ନର୍ଲା, ଲାଞ୍ଜିଗଡ଼, ଧର୍ମଗଡ଼ ଓ ଜୁନାଗଡ଼ ବିଧାନସଭା ରହିଛି କଳାହାଣ୍ଡି ଜିଲ୍ଲାରେ। ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ମେ 13 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏ ନେଇ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି। ବିଜେପି, ବିଜେଡି ଓ କଂଗ୍ରେସ ସମେତ ଅନ୍ୟ ଦଳମାନେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଅନୁସୂଚିତ ଜାତି ପାଇଁ ଗୋଟିଏ ସଂରକ୍ଷିତ ଆସନ ରହିଥିବାବେଳେ ଏଠାରେ ରାଜନୈତିକ ପାଣିପାଗ ବାରମ୍ବାର ବଦଳେ, ତେବେ ଏହାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଛି। ଆକାଶବାଣୀ ସମାଚାର ପାଇଁ କଳାହାଣ୍ଡିରୁ ସୁନୀଲ କୁମାର ପାଢ଼ୀ।
ଭବିଷ୍ୟନିଧି ପାଣ୍ଠି ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ତରଫୁ ଆଇବା ମେ 10 ତାରିଖ ଦିନ ପେନ୍ସନ ଅଦାଲତ ଆୟୋଜନ କରାଯିବା। ଏହି ପେନ୍ସନ ଅଦାଲତଥି ପ୍ରୋଭିଡେଣ୍ଟ ଫଣ୍ଡ ଆଉ ପେନ୍ସନ ବାବଦର ସମସ୍ୟାମାନଙ୍କର ଶୁଣାଣି ଆଉ ସମାଧାନ କରାଯିବା। ସକାଳର 11 ବଜେନୁ ରାଉରକେଲା ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟଠାରେ ପେନ୍ସନ ଅଦାଲତ ମୂଲ ହେବା। ଆପତ୍ତି ଅଭିଯୋଗ ଥିଲେ ଆଞ୍ଚଳିକ କାର୍ଯ୍ୟାଳୟକେ ଫୋନ୍ କରିକରି ନାହିଁ ତ ଚିଠି ଲେଖିକରି ମେ 5 ଆଗରୁ ଜନେଇ ଦିଆଯାଇପାରବା ବୋଲି କୁହାଯାଇଛି। ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଇବା 48 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଦିନର ତାତି ଆହୁରି 2 ବଢ଼ବାର ଅନୁମାନ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଇତାର ବୋଲେ ଆଇବା 4-5 ତ କେତେଟା ଜିଲ୍ଲାନ ଗରମ ପାଣିପାଗ ସ୍ଥିତି ଜାରି ରହିବାର ସହିତ ଜବର ଗ୍ରୀଷ୍ମ ପ୍ରବାହ ଲାଗି ରହିବା। ଆଜି ରାଜ୍ୟର ଅନୁଗୁଳନୁ ସବୁନୁ ଜହ ତାତି 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବାର ବେଳେ ଭୁବନେଶ୍ୱରନୁ 44.6 ଆର୍ ବାରିପଦାନୁ 44.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ସେନ୍ତା ରାଜ୍ୟର 33 ସହରର ତାପମାତ୍ରା 40 ଡିଗ୍ରୀ ଆଉ ତାନୁ ଅତ୍କା ରେକର୍ଡ କରାଯାଇଛି। ଇତାର ସହିତ 14 ସହରର 43 ଡିଗ୍ରୀ ଅତ୍କା ତାତି ରେକର୍ଡ ହୋଇଥିବାର ପାଣିପାଗ କେନ୍ଦ୍ର ତରଫୁ ସୂଚନା ମିଳିଛି। ରାଜ୍ୟର ଉତ୍ତର ଓଡ଼ିଶା ଆର୍ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାନ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅତ୍କା ରହିବା। ଅଲଗା ଜିଲ୍ଲାମାନଙ୍କେ ଭିଲ୍ ଆର୍ଦ୍ରତା ରହିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଜବର ଗ୍ରୀଷ୍ମ ପ୍ରବାହକେ ଆଖିଆଗେଡ଼େ ରଖିକରି ସମ୍ଭଲପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ଅନୁଗୁଳ ସହିତ 12 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାୟଗଡ଼ା ଆର୍ ତାଲଚେର ପାଶେ ରେଲବାଇ ନିରାପତ୍ତା ବାବଦର ଆଧୁନିକରଣ କାମ କରାଯିବା। ଏଥି ରାୟଗଡ଼ା ଆର୍ କୋରାପୁଟ ସେକ୍ସନର ଟିକିରି, ସିଂଗ୍ରାମ ଆର୍ ଲକ୍ଷ୍ମୀପୁର ଭିତରେ ରେଲ ଲାଇନ୍ ଦୋହରୀକରଣର ପ୍ରକଳ୍ପ କାର୍ଯ୍ୟକାରୀ ହେବା। ହେନ୍ତା ଅନୁଗୁଳ ସୁକିନ୍ଦା ରେଲ ସଂଯୋଗ ଆଉ ତାଲଚେର ଆର୍ ତାଲଚେର ରୋଡ୍ ଷ୍ଟେସନ ଭିତରେ 4 ରେଲ ଲାଇନ୍ କାର୍ଯ୍ୟକାରୀ ହେବା। ଏଥିଲାଗି 2 ଟ୍ରେନ୍ କିଛିଦିନ ଲାଗି ବନ୍ଦ ରହିବାରକେ ଥିବାର ବେଳେ 3 ଟ୍ରେନ୍ ଆଂଶିକ ଭାବେ ବନ୍ଦ ରହିବା। 7 ଟ୍ରେନ୍ ତାଲଚେର ଷ୍ଟେସନ ବଦଲା ତାଲଚେର ରୋଡ୍ ଷ୍ଟେସନ 5 ଲାଗି ରହଣି କରବା ବୋଲି ପୂର୍ବତଟ ରେଲବାଇ ତରଫୁ କୁହାଯାଇଛି। ରାଜ୍ୟ ପହିଲା ଖେପ 4 ଲୋକସଭା ନିର୍ବାଚନ ଲାଗି 38 ଜଣ ଆଉ 28 ବିଧାନସଭା ଆସନ ଲାଗି 166 ଜଣଙ୍କ ପ୍ରାର୍ଥୀପତ୍ର ଲହେରା କାଏମ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଉ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ଆଇବାକାଲ ଓଡ଼ିଶାନୁ କରିବେ ନିର୍ବାଚନୀ ସଭା। ବିଜେପି ତରଫୁ 8 ଆଉ ବିଜେଡି ତରଫୁ 3 ବିଧାନସଭା ଆସନ ଲାଗି ପ୍ରାର୍ଥୀମାନଙ୍କର ନାଁ ଘୋଷଣା ଆଉ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି 33 ସହରର ତାପମାତ୍ରା 40 ଡିଗ୍ରୀ ଜହ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।